ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମିଜୋରାମର ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିକଶିତ ହେଉଥିବା ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବେ ସରକାର, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସୂଚନା। ପଦ୍ମ ପୁରସ୍କାର 2026 ଲାଗି ଆଜିଠାରୁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲର ଆସନ୍ତାକାଲି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଏବଂ W35 ନନ୍ଥାପୁରୀ ମହିଳା ଡବଲ୍ସ ଟାଇଟଲ୍ ହାସଲ କଲେ ଭାରତର ବୈଦେହୀ ଚୌଧୁରୀ ଓ ରଶ୍ମିକା ଭାମିଦିପାତି। ମିଜୋରାମର ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆସାମ ରାଇଫଲ୍ସର ମୁଖ୍ୟାଳୟକୁ କେନ୍ଦ୍ରୀୟ ଏଜ୍ୱାଲରୁ ଜୋଖା ୱାସଙ୍କୁ ସ୍ଥାନାନ୍ତର କରିବା ଅବସରରେ ଆଜି ଆଇଜଲ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ମିଜୋରାମର ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆସାମ ରାଇଫଲ୍ସର ମୁଖ୍ୟାଳୟକୁ ସ୍ଥାନାନ୍ତର କରିବା ଲାଗି ଦୀର୍ଘଦିନର ଦାବିକୁ ପୂରଣ କରାଯାଇଛି। ଏହା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ, ବରଂ ମିଜୋରାମବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ଐତିହାସିକ ନିଷ୍ପତ୍ତିକୁ ବାସ୍ତବ ରୂପ ଦେଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଏହାଛଡ଼ା ଦେଶର ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ବଜାୟ ରଖିବା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଏହି ଅବସରରେ ଶ୍ରୀ ଶାହା ଆଲୋକପାତ କରିଛନ୍ତି। ମିଜୋରାମବାସୀଙ୍କ ଲାଗି ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ତଥା ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଶାହା କହିଛନ୍ତି।
1890 से आइजोल में सेना के पहला कैंप बना, तब से लेकर आज तक के इतिहास में आइजोल के विकास के लिए इस सबसे बड़ा निर्णय माना जाएगा। ये केवल एक एडमिनिस्ट्रेटिव डिसीजन नहीं है, भारत सरकार की मिजो जनता के प्रति रिस्पॉन्सिबिलिटी का प्रतीक है। मिजोरम के विकास के लिए भारत सरकार के कमिटमेंट का ये परिचायक है।
ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆଜି ଗୌହାଟୀରେ ରାତ୍ରିଯାପନ କରି ଆସନ୍ତାକାଲି କୋକ୍ରାଝର ଜିଲ୍ଲାର ଡୋଟମାଠାରେ ବୋଡୋ ଛାତ୍ର ସଂଗଠନର 57ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବେ। ନୂଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ଶାହା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିକଶିତ ହେଉଥିବା ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବେ ବୋଲି ରେଳବାଇ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ତାମିଲନାଡୁ ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ ଆଜି ଥାୟୁର୍‌ରେ ହାଇପରଲୁପ୍ ପ୍ରକଳ୍ପ ବିକଶିତ କରିଥିବା ସ୍ଥାନୀୟ IIT ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରି ଏହା କହିଛନ୍ତି। ଏହି ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେବା ସହିତ ଅଭିନବ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ଆଦର୍ଶ ପ୍ରକଳ୍ପ ବିକାଶ କରିବା ଉପରେ ଧ୍ୟାନ ଦେବାକୁ ସେ IIT ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଚେନ୍ନାଇ ନିକଟସ୍ଥ ଶ୍ରୀ ପେରୁମ୍ବୁଦୁରଠାରେ ଜେଟ୍ୱର୍କ ଇଲେକ୍ଟ୍ରୋନିକ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ତାମିଲନାଡୁର ଶ୍ରୀ ପେରୁମ୍ବୁଦୁର ଓ ମାନଲୁରଠାରେ 1,112 କୋଟି ଟଙ୍କା ବ୍ୟୟ କରାଯାଇ 2 ଇଲେକ୍ଟ୍ରୋନିକ୍ସ ଶିଳ୍ପ ସ୍ଥାପନ କରାଯିବ। ଏହାଛଡ଼ା ଜେଟ୍ୱର୍କ ଇଲେକ୍ଟ୍ରୋନିକ୍ସ କେନ୍ଦ୍ରକୁ 15 ଏକର ପରିମିତ ଅଞ୍ଚଳରେ ଅଧିକ ବିକଶିତ କରାଯିବ ଏବଂ ଏଥିଲାଗି 200 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଗାମୀ 8 ମାସ ମଧ୍ୟରେ 10ମ ଓ 12ମ ଶ୍ରେଣୀ ପାସ୍ କରିଥିବା 8,000 ଲୋକଙ୍କୁ ଏଠାରେ ନିଯୁକ୍ତି ସୁଯୋଗ ମିଳିବ। ଏହି କେନ୍ଦ୍ରରେ ଅନ୍ତତଃ 80% ମହିଳାଙ୍କୁ ନିଯୁକ୍ତି ଦିଆଯିବା ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଉତ୍ପାଦ ରପ୍ତାନୀ କ୍ଷେତ୍ରରେ ତାମିଲନାଡୁ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି। ବୈଷୟିକ ଜ୍ଞାନକୌଶଳ ଅଭିବୃଦ୍ଧି କ୍ଷେତ୍ରରେ ଦେଶରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତାମିଲନାଡୁରେ ରେଳବାଇ ନେଟୱର୍କ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟରେ ଅମୃତ ଯୋଜନା ଅଧୀନରେ 77 ରେଳ ଷ୍ଟେସନର ନବୀକରଣ କରାଯିବ। ତାମିଲନାଡୁରେ ବର୍ତ୍ତମାନ 8 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଥିବା ବେଳେ 715 ରେଳ ଓଭରବ୍ରିଜ୍ କାମ ଚାଲୁ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପଦ୍ମ ପୁରସ୍କାର 2026 ଲାଗି ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ଏହି ପଦ୍ମ ପୁରସ୍କାର ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ଚଳିତ ବର୍ଷ July 31। ରାଷ୍ଟ୍ରୀୟ ପୁରସ୍କାରର ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଭଳି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଲାଗି ନାମାଙ୍କନ ଏବଂ ସୁପାରିଶ ଗ୍ରହଣ କରାଯିବ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସମାଜସେବା, ବିଜ୍ଞାନ, ଲୋକସେବା, ବାଣିଜ୍ୟ, ଶିଳ୍ପ, ଜନବ୍ୟାପାର ତଥା ମେଡିସିନ୍ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଉତ୍କୃଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ତେବେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଡାକ୍ତର, ବୈଜ୍ଞାନିକଙ୍କ ଭଳି ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ଲାଗି ବିବେଚିତ କରାଯାଏ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 120ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏତଦ୍ବ୍ୟତୀତ ସେମାନେ 1800117800 ଡାଏଲ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 25 ତାରିଖ ମଧ୍ୟରେ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ କାର୍ନିଭାଲ୍ର ଶୁଭାରମ୍ଭ କରିବେ। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଏହି ତିନିଦିନିଆ ଫିଟ୍ନେସ୍ ସମାରୋହ ଅନୁଷ୍ଠିତ ହେବ। ଏକ ସୁସ୍ଥ ତଥା ମେଦବହୁଳ ମୁକ୍ତ ଫିଟ୍ ଇଣ୍ଡିଆ ଅଭିଯାନର ଦୃଷ୍ଟିକୋଣ ସହିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଚଳଚଞ୍ଚଳ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ସ୍କିପିଂ, ସ୍ଥିର ସାଇକ୍ଲିଂ, କ୍ରିକେଟ୍ ବୋଲିଂ ଭଳି କେତେକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକଳାପ ଅନୁଷ୍ଠିତ ହେବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଓ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଉପସ୍ଥିତ ରହିବେ। ଏହି ସମାରୋହରେ ଆସନ୍ତା 20 ତାରିଖଠାରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତାର ଲୋଗୋ ଓ ସଙ୍ଗୀତ ମଧ୍ୟ ଉନ୍ମୋଚନ କରାଯିବ। ବିଶ୍ୱ ଖାଉଟି ଅଧିକାର ଦିବସ ଆଜି ପାଳନ କରାଯାଉଛି। ପ୍ରତିବର୍ଷ March 15 ଦିନ ଖାଉଟିମାନଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଖାଉଟି ଅଧିକାର ଦିବସର ବାର୍ତ୍ତା ରହିଛି ସ୍ଥାୟୀ ଜୀବନଶୈଳୀ ପାଇଁ ଆବଶ୍ୟକ ପରିବର୍ତ୍ତନ। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଉପଭୋକ୍ତାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜାଗ ଗ୍ରାହକ ଜାଗ କାର୍ଯ୍ୟକ୍ରମ ଅଧୀନରେ ଖାଉଟିମାନଙ୍କୁ ମଧ୍ୟ ସଚେତନ କରାଯାଉଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା।
केंद्र सरकार ने उपभोक्ताओं के अधिकारों की रक्षा और उनकी शिकायतों के शीघ्र निवारण के साथ साथ पारदर्शी और निष्पक्ष बाजार सुनिश्चित करने के लिए कई कदम उठाए हैं। उपभोक्ता मामलों का विभाग जागो ग्राहक जागो के माध्यम से कई जागरूकता कार्यक्रम चला रहा है। राष्ट्रीय उपभोक्ता हेल्पलाइन ने भी शिकायतों के समाधान में तेजी लाने के लिए 1000 से अधिक कंपनियों के साथ भागीदारी की है। ई कॉमर्स में अनुचित व्यापार से लोगों के हितों की रक्षा करने के लिए उपभोक्ता संरक्षण ई कॉमर्स नियम 2020 को अधिसूचित किया गया है। इस नियम का उद्देश्य ई कॉमर्स में पारदर्शिता, निष्पक्षता, जवाबदेही और कुशल शिकायत निवारण तंत्र को बढ़ावा देना है। दीपेंद्र कुमार, आकाशवाणी समाचार, दिल्ली।
ରୁଷ ଓ ୟୁକ୍ରେନ୍ ପରସ୍ପର ଉପରେ ଗତ ରାତିରେ 100ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିବାର ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ 30 ଦିନିଆ ଅସ୍ତ୍ରବିରତି ଲାଗି ଆମେରିକାର ପ୍ରସ୍ତାବ ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆମେରିକାର ଦୂତ ଷ୍ଟିଭ୍ ୱିଟ୍ଅଫ୍ଙ୍କ ସହିତ ଆଲୋଚନା କରିବାର 24 ଘଣ୍ଟା ନ ପୂର୍ବରୁ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକ୍ରମଣ କରିଥିବା ପ୍ରାୟ 126 ୟୁକ୍ରେନ୍ ଡ୍ରୋନ୍କୁ ମାରି ତଳକୁ ଖସାଇ ଦିଆଯାଇଥିବା ବେଳେ ସେଥିମଧ୍ୟରୁ 64 ଡ୍ରୋନ୍କୁ ଭୋଲଗ୍ରାଭାଡ୍ ଅଞ୍ଚଳରେ ନଷ୍ଟ କରିଦିଆଯାଇଛି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ୟୁକ୍ରେନ୍ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଗତକାଲି ରୁଷ ପ୍ରାୟ 178 ଡ୍ରୋନ୍ ଓ 2 ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି। ଟେନିସ୍। ଭାରତର ବୈଦେହୀ ଚୌଧୁରୀ ଓ ରଶ୍ମିକା ଭାମିଦିପାତିଙ୍କ ଯୋଡ଼ି W35 ନୁନ୍ଥାବରୀ ମହିଳା ଡବଲ୍ସ ଟାଇଟଲ୍ ହାସଲ କରିଛନ୍ତି। ଥାଇଲାଣ୍ଡରେ ଆଜି ଅନୁଷ୍ଠିତ ଏହି ମ୍ୟାଚ୍ରେ ଫାଇନାଲ୍ରେ ଭାରତୀୟ ଯୋଡ଼ି ଜାପାନର ୟୁକି ନାଇଟୋ ଓ ଥାଇଲାଣ୍ଡର ପୁନିନ୍କୋଭା ପିଟୁକ୍ ଟେଟ୍ଙ୍କ ଯୋଡ଼ିକୁ 6-4, 6-3 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମିଜୋରାମର ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିକଶିତ ହେଉଥିବା ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବେ ସରକାର, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସୂଚନା। ଏବଂ ପଦ୍ମ ପୁରସ୍କାର 2026 ଲାଗି ଆଜିଠାରୁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ସମ୍ବାଦ ଶେଷ ହେଲା।